ପ୍ରଥମ ମାସିକାରୁ ପ୍ରଖଣ୍ଡ ମିଶାଣ ଜିଲ୍ଲା କୋରାରମାସୀ ମୋବାଇଲ ମାନେ ରିପୋର୍ଟର ବୋଲୁଛି ତିଲୈୟା ଝାଡ଼ଖଣ୍ଡ ଆଷ୍ଟ୍ରେଟ କ୍ରିକେଟ ଏସ୍ଓସି ଏସ୍ଏନ୍ କେ ତତ୍ୱାଧାନ ମେ ଖେଲେ ଜାନେ ୱାଲେ ଇଣ୍ଟର ଡିଷ୍ଟ୍ରିକ୍ଟ ଅଣ୍ଡର ସୋଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ କେ ଲିଏ ଜେଏସ୍ସିଏ ନେ ଇଚ୍ଛୁକ ଔର ୟୋଗ ଖିଲାଡ଼ି କୋ ଅପନେ ପରମ ପତ୍ର 10 ଜାନୁଆରୀ ତକ ଜମା କରନେକୁ କହା ଇସମେ ଆଧାର କାର୍ଡ ଆଧାର ଅପଡେଟ ଇନ ହିଷ୍ଟ୍ରି ଦୋ ପାସପୋର୍ଟ ସାଇଜ ଫୋଟୋ ମାତା ପିତା କା ଭୋଟର ଆଇଡି କାର୍ଡ ଡିଜିଟାଲ ବର୍ଥ ସର୍ଟିଫିକେଟ ଜମା କରନା ହେ ଜେଏସ୍ସିଏ ଦ୍ୱାରା ବିସିଆଇ କେ ନିର୍ଦ୍ଦେଶାନୁସାର 10 ଦିନୋଂ କେ ଅନ୍ଦର ସହି କାଗଜାତ ୱାଲୋଁ କା ଏସ୍ସିସି ଏବିପି ଟେଷ୍ଟ କରବାୟା ଜାଏଗା ଏବିପି ଟେଷ୍ଟ ମେ ପାସ୍ କରନେ ୱାଲେ ଖିଲାଡ଼ି କୋ ହି ଜିଲ୍ଲା ଟିମ୍ ମେ ଖେଲନେକୋ ମୌକା ମିଲେଗା ଖିଲାଡ଼ି ଉପରୋକ୍ତ ସଭି କାଗଜାତ କେଡିସିଏ କେ ପଦାଧିକାରୀ ସୁରେଶ ପ୍ରସାଦ ସୋନୁ ଖାନ ଓମ ପ୍ରକାଶ ଓ ବିଶାଲ କୁମାର କେ ପାସ୍ ଜମା କର ସକତେ ହେଁ ଜାନକାରୀ।